ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସକଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ। ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲଭିବ ଜୀବନେ ମୁକ୍ତି। କୃଷୀୟ ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି, କୃଷର ନାମକୁ ନୀତି ଘୋଷୁଥିଲେ ଲଭିବ ଜୀବନେ ମୁକ୍ତି। କୃଷ ହେଉ ପୁଣି ଆଶାର ଆଲୋକ, କୃଷ ହେଉ ପୁଣି ଆଶାର ଆଲୋକ, ଭାଙ୍ଗି ପାପ ଦୁଃଖ ବନ୍ଧନ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆଗ୍ରହୀ ଥିବାରୁ ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ଯଦି ଆପଣଙ୍କର ପ୍ରାର୍ଥନାର କୌଣସି ବିଷୟ ଥାଏ, କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବୁ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ମୋର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୋଯୋଗର ସହିତ ଶୁଣନ୍ତୁ, ତାହେଲେ ପବିତ୍ର ବାଇବେଲ ମଧ୍ୟରୁ ଅନେକ ନିଗୁଢ଼ ବିଷୟମାନ ଶିକ୍ଷା କରିବାକୁ ପାରିବେ, ଯାହାକି ଆପଣଙ୍କ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ ହେବ ଓ ଆପଣଙ୍କୁ ବାସ୍ତବ ଶାନ୍ତି ଓ ଆନନ୍ଦ ତଥା ଭରସା ଦେବ। ତେବେ ଆଜି ଆମେ ପୁରାତନ ନିୟମର ଏଷ୍ଟର ବିବରଣୀ ପୁସ୍ତକଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। କିନ୍ତୁ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଏହି ପୁସ୍ତକର ପୃଷ୍ଠଭୂମି ପ୍ରତି ଟିକେ ଲକ୍ଷ୍ୟ କରିବାକୁ ଯିବା। ଏହି ପୁସ୍ତକର ଲେଖକ କିଏ ତାହା ସଠିକ୍ ଭାବେ ଜଣାନାହିଁ, ମାତ୍ର ମର୍ଦ୍ଦଖୟ ସମ୍ଭବତଃ ଏହି ପୁସ୍ତକର ଲେଖକ ହୋଇଥାଇପାରନ୍ତି। ଦେଖନ୍ତୁ, ଏଷ୍ଟର ପୁସ୍ତକ 9 ପର୍ବର 29 ପଦରେ ଏହିପରି ଲେଖା ଅଛି, ଅବିହୈଲର କନ୍ୟା ଏଷ୍ଟର ରାଣୀ ଓ ଜିହୁଦୀୟ ମର୍ଦ୍ଦଖୟ ପୁରୀମ୍ ଦିନ ବିଷୟକ ଏହି ଦ୍ୱିତୀୟ ପତ୍ର ସ୍ଥିରକରଣାର୍ଥେ ସମ୍ପୂର୍ଣ୍ଣ କ୍ଷମତା ସହିତ ଲେଖିଲେ। ଏହି ପୁସ୍ତକଟି ଏକ ଅର୍ଥରେ ଅତି ଚମତ୍କାର ପୁସ୍ତକ, କାରଣ ଏହି ପୁସ୍ତକରେ ଈଶ୍ୱରଙ୍କ ନାମ ଆଦୌ ପ୍ରକାଶ କରାଯାଏ ନାହିଁ, ପ୍ରାର୍ଥନା ମଧ୍ୟ ପ୍ରକାଶ କରାଯାଏ ନାହିଁ। ନୂତନ ନିୟମରେ ଏହି ପୁସ୍ତକର କୌଣସି ବିଷୟବସ୍ତୁ ସ୍ଥାନ ପାଇନାହିଁ, ମାତ୍ର ତହିଁ ପରିବର୍ତ୍ତେ ବିଜାତୀୟ ରାଜାଙ୍କ ନାମ 192 ଥର ପ୍ରକାଶ କରାଯାଇଅଛି। ବିଜାତୀୟମାନଙ୍କର ଅନ୍ଧବିଶ୍ୱାସ ମଧ୍ୟ ପ୍ରକାଶ କରାଯାଇଅଛି, ଏପରିକି ବିଜାତୀୟ ତଥା ଦେବପୂଜକମାନଙ୍କର ଏକ ବିଚାରାଳୟ ବିଷୟ ନେଇ ଉପସ୍ଥାପିତ କରାଯାଇଅଛି, ଯାହାକି ସେହି ସମୟର ସେହି ମହାନ ରାଜତ୍ୱ କାଳରେ ଶାସନ ତଥା ଆଇନ ପ୍ରଣୟନ କରି ଶାସନ କରୁଥିଲା। ଏହି ପୁସ୍ତକ ଆଉ ଏକ କାରଣ ନେଇ ମଧ୍ୟ ଅତି ଅସାଧାରଣ ପୁସ୍ତକ ଭାବେ ବିବେଚିତ ହୁଏ, ଆଉ ତାହା ହେଉଛି ଜଣେ ସ୍ତ୍ରୀ ଲୋକର ନାମକୁ ବହନ କରିଅଛି ଓ ତାହାର ନାମାନୁଯାୟୀ ନାମକରଣ କରାଯାଇଅଛି। ପବିତ୍ର ବାଇବଲ ମଧ୍ୟରେ କେବଳ 2 ପୁସ୍ତକ ସ୍ତ୍ରୀ ଲୋକର ନାମାନୁଯାୟୀ ନାମକରଣ କରାଯାଇଅଛି। ଗୋଟିଏ ହେଉଛି ରୁତର ବିବରଣ ପୁସ୍ତକ ଓ ଅନ୍ୟଟି ଏଷ୍ଟର ବିବରଣ, କାରଣ ଏହି ଦୁଇଜଣ ନାରୀ ଅତି ଚମତ୍କାର ତଥା ଆଦର୍ଶ ମହିଳା ଥିଲେ। ରୁତ ଉଦ୍ଧାରର ଚମତ୍କାରିତା ଓ ଏଷ୍ଟର ସୁରକ୍ଷାର ଚମତ୍କାରିତାକୁ ଉପସ୍ଥାପିତ କରେ। ଉଦ୍ଧାରର ବିଷୟ ଏକ ପ୍ରେମର କାହାଣୀ। ଆମେ ଈଶ୍ୱରଙ୍କୁ ପ୍ରେମ କରୁ ଯେହେତୁ ସେ ପ୍ରଥମେ ଆମମାନଙ୍କୁ ପ୍ରେମ କଲେ ଓ ଆମମାନଙ୍କ ନିମନ୍ତେ ଆପଣାକୁ ଦେଲେ, ଯେହେତୁ ସେ ଆମମାନଙ୍କୁ ପ୍ରେମ କରନ୍ତି। ଏଷ୍ଟର ବିବରଣ ପୁସ୍ତକ ଈଶ୍ୱରଙ୍କର ସୁରକ୍ଷାର ବିଷୟକୁ ପ୍ରକାଶ କରେ। ଆଜି ଆମେ ଏହି ଯେଉଁ ଜଗତରେ ବସବାସ କରୁଅଛୁ, ଈଶ୍ୱର ଏହି ବସ୍ତୁବାଦୀ ଜଗତକୁ ତାହାଙ୍କ କର୍ତ୍ତୃତ୍ୱ ଅଧୀନରେ ରଖି ନିୟନ୍ତ୍ରଣ କରନ୍ତି। ଏହି ପ୍ରକାରେ ସେ ତାହାଙ୍କର ସମସ୍ତ ସୃଷ୍ଟିକୁ ତାହାଙ୍କ କର୍ତ୍ତୃତ୍ୱ ଅଧୀନରେ ରଖି ନିୟନ୍ତ୍ରଣ କରନ୍ତି। ଏଷ୍ଟର ବିବରଣ ପୁସ୍ତକରେ ଆମେ ତାହା ହିଁ ଲକ୍ଷ୍ୟ କରୁ। ଈଶ୍ୱର ତାହାଙ୍କର ଲୋକମାନଙ୍କ ପ୍ରତି ଦୃଷ୍ଟି ରଖିଥାନ୍ତି ଓ ସେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି, ସେମାନଙ୍କୁ ଅନୁଗ୍ରହ କରନ୍ତି, ଯଦିବା ସେମାନେ ତାହାଙ୍କର ଇଚ୍ଛା ବିରୁଦ୍ଧରେ ଯାଇ ତାହାଙ୍କର ବିରୁଦ୍ଧାଚରଣ କରିଥାନ୍ତି। ଦ୍ୱିତୀୟ ବିବରଣୀ ପୁସ୍ତକରେ ଆମେ ଦେଖିସାରିଛୁ ଯେ ଈଶ୍ୱର ଇସ୍ରାଏଲ ଜାତିକୁ ସେହି ପ୍ରତିଜ୍ଞାତ କିଣାନ ଦେଶକୁ କଢ଼ାଇ ଆଣିବା ପୂର୍ବରୁ ସେ ସେମାନଙ୍କର ସମ୍ମୁଖରେ ସେମାନଙ୍କର ଇତିହାସକୁ ଆଣି ଉପସ୍ଥାପିତ କରିଦେଲେ। ସେ ସେମାନଙ୍କୁ ବାବିଲୋନ ନିର୍ବାସିତର ବିଷୟ କହିଲେ। ସେ ମଧ୍ୟ ସେମାନଙ୍କୁ କହିଲେ ଯେ ରୋମ୍ ଜେରୁସାଲାମ ନଗରକୁ ଧ୍ୱଂସ କରିବ ଓ ଲୋକମାନେ ନିର୍ବାସିତ ହେବେ, ଆଉ ଏହା ମଧ୍ୟ ଠିକ୍ ସେହିପରି ଘଟିଲା। ମାତ୍ର ଦ୍ୱିତୀୟ ବିବରଣ 31 ପର୍ବର 18 ପଦରେ ଈଶ୍ୱର ଏହିପରି କହନ୍ତି, ମାତ୍ର ସେମାନେ ଅନ୍ୟ ଦେବଗଣ ପ୍ରତି ଫେରି ଯେ ଯେ କୁକର୍ମ କରିବେ, ତହିଁ ନିମନ୍ତେ ସେ ସମୟରେ ଆମ୍ଭେ ଅବଶ୍ୟ ସେମାନଙ୍କଠାରୁ ଆପଣା ମୁଖ ଢାଙ୍କିବା। ତେଣୁକରି ଏହି ଏଷ୍ଟର ବିବରଣ ପୁସ୍ତକରେ ଈଶ୍ୱର ତାହାଙ୍କର ମୁଖ ସେମାନଙ୍କଠାରୁ ଲୁଚାଇ ଅଛନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ ଈଶ୍ୱର ତାହାଙ୍କର ଲୋକମାନଙ୍କ ପ୍ରତି ଦୃଷ୍ଟି ରଖିଅଛନ୍ତି, ସେ ସେମାନଙ୍କୁ ଭୁଲି ଯାଇନାହାନ୍ତି, କାରଣ ସେମାନେ ତାହାଙ୍କର ଲୋକ। ତେଣୁ ଏହି ଏଷ୍ଟର ବିବରଣ ପୁସ୍ତକ ଦଳେ ଲୋକମାନଙ୍କ ବିଷୟ ନେଇ ପ୍ରକାଶ କରେ ଯେଉଁମାନେ କି ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧରେ ଯାଇଅଛନ୍ତି ଓ ତାହାଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରିଅଛନ୍ତି। ସେହି 70 ବର୍ଷର ନିର୍ବାସିତ ସମୟ ପରେ ଯେତେବେଳେ କୋରୋସ ରାଜା ଏକ ଆଇନ ପ୍ରଣୟନ କଲେ ଯେ ସମସ୍ତ ଇସ୍ରାଏଲୀୟ ଲୋକମାନେ ସେମାନଙ୍କର ଦେଶକୁ ଫେରିଯାଆନ୍ତୁ ବୋଲି, ସେତେବେଳେ ସମସ୍ତେ ଫେରିନଥିଲେ, ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ସେହି ବାବିଲୋନରେ ରହିଯାଇଥିଲେ। 60,000 କମ୍ ଲୋକ ଫେରିଆସିଥିଲେ, ଆଉ ତହିଁର ବୃତ୍ତାନ୍ତ ଆମେ ଏଜ୍ରା, ନିହିମିଆ ଓ ହାଗୟ ତଥା ଜିଖରୀୟ ପୁସ୍ତକରେ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ଯେଉଁ ଲୋକମାନେ ଫେରିନଥିଲେ ସେମାନଙ୍କ ବିଷୟରେ କ'ଣ କୁହାଯାଇପାରେ? ଏହି ଲୋକମାନଙ୍କ ବିଷୟରେ କ'ଣ କୌଣସି ତଥ୍ୟ ସଂଗ୍ରହ କରାଯାଇପାରିଅଛି? ଏହି ଲୋକମାନଙ୍କ ବିଷୟରେ କ'ଣ କିଛି ଲେଖାଯାଇଅଛି କି? ହଁ, ଲେଖାଯାଇଅଛି, ଆଉ ତାହା ଆମେ ଏହି ଏଷ୍ଟର ବିବରଣୀ ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରିବା। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହି ଲୋକମାନଙ୍କର ଇତିହାସ ମଧ୍ୟରୁ ଆମେ ଗୋଟିଏ ପୃଷ୍ଠାରେ ସେମାନଙ୍କ ଜୀବନର ଅନୁଭୂତିର ଇତିହାସକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଅତି ସଂକ୍ଷେପରେ ପ୍ରକାଶ କରାଯାଇଅଛି। ଆଉ ଏହି କାରଣରୁ ଏହି ଏଷ୍ଟର ବିବରଣୀ ପୁସ୍ତକଟି ଅତି ଗୁରୁତ୍ୱପୂର୍ଣ୍ଣ। ଏହି ପୁସ୍ତକରେ ଆମେ ଈଶ୍ୱରଙ୍କୁ ଏକ ନୂତନ ଭାବରେ ଲକ୍ଷ୍ୟ କରିବାକୁ ପାରିବା। ଯଦିଓ ସେମାନେ ଈଶ୍ୱରଙ୍କର ଇଚ୍ଛାର ବହିର୍ଭୂତ ଥିଲେ, ମାତ୍ର ଈଶ୍ୱର ସେମାନଙ୍କୁ ନିୟନ୍ତ୍ରଣ କରୁଥିଲେ। କିନ୍ତୁ କିପରି? ତାହାଙ୍କର ଐଶ୍ୱରିକ ଅନୁଗ୍ରହ ଦ୍ୱାରା ସେମାନଙ୍କ ପ୍ରତି ଦୃଷ୍ଟି ରଖିଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଈଶ୍ୱର ସମଗ୍ର ସୃଷ୍ଟିର କର୍ତ୍ତା ହୋଇଥିବାରୁ ସେ ସମସ୍ତ ବିଷୟ ଉପରେ କର୍ତ୍ତୃତ୍ୱ କରନ୍ତି ଓ ସମସ୍ତ ବିଷୟକୁ ତାହାଙ୍କର ଅଧୀନରେ ରଖି ତାହାଙ୍କର ଇଚ୍ଛାମତେ ନିୟନ୍ତ୍ରଣ କରନ୍ତି ଓ ସେ ସମସ୍ତଙ୍କ ଉପରେ ତାହାଙ୍କର ଦୟାଦୃଷ୍ଟି ରଖିଥାନ୍ତି। ତେଣୁ ଯଦିଓ ଏହି ପୁସ୍ତକରେ ଈଶ୍ୱରଙ୍କର ନାମ ଉଲ୍ଲେଖ ହୋଇନାହିଁ, ମାତ୍ର ଈଶ୍ୱରଙ୍କର ସେହି ଐଶ୍ୱରିକ ଅନୁଗ୍ରହକୁ ଓ ତାହାଙ୍କର ସେହି ଶକ୍ତିର କାର୍ଯ୍ୟ ତଥା କର୍ତ୍ତୃତ୍ୱକୁ ଆମେ ଲକ୍ଷ୍ୟ କରିବାକୁ ପାରିବା। ଆସନ୍ତୁ ବର୍ତ୍ତମାନ ଆମେ ଏହି ଏଷ୍ଟର ବିବରଣୀ ପୁସ୍ତକର ପ୍ରଥମ ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପ୍ରଥମ ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଜଣେ ସ୍ତ୍ରୀ ଯିଏକି ନିଜ ସ୍ୱାମୀର ବାଧ୍ୟ ହେବା ନିମନ୍ତେ ମନା କରେ। ତେବେ ଏହି ପର୍ବଟି ଏକ ବିଶେଷ ଉଦ୍ଦେଶ୍ୟ ନେଇ ବିଜାତୀୟମାନଙ୍କର ଇତିହାସକୁ ଈଶ୍ୱରଙ୍କ ବାକ୍ୟରେ ଉପସ୍ଥାପିତ କରିଅଛି, ଯେପରି ଏହା ଈଶ୍ୱରଙ୍କର ଦୟାଦୃଷ୍ଟି ଓ ତାହାଙ୍କର କର୍ତ୍ତୃତ୍ୱ ଯେ ପ୍ରତ୍ୟେକଙ୍କ ଉପରେ ରହିଅଛି ଏହା ଶିକ୍ଷା ଦେବାକୁ ପାରେ। ଆମେ ଏହି ବିଷୟ ଏହି ପୁସ୍ତକରେ ବର୍ଣ୍ଣିତ ହୋଇଥିବା ଘଟଣା ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ଏହା ପ୍ରଥମେ ଏକ ବିଜାତୀୟ ରାଜ୍ୟର ବ୍ୟବସ୍ଥା ବା ନୀତିନିୟମକୁ ନେଇ ଓ ଏକ ବିବାହ ସମ୍ବନ୍ଧୀୟ ଜଟିଳ ପରିସ୍ଥିତିକୁ ନେଇ ଆରମ୍ଭ ହୁଏ। ଏହା ଏକ ବ୍ୟକ୍ତିଗତ ସମସ୍ୟା ଯାହାକି ସେହି ରାଜ୍ୟରେ ଦେଖାଦେଇଥିଲା, ମାତ୍ର ଏହାର ଆନ୍ତର୍ଜାତୀୟ ପ୍ରତିକ୍ରିୟା ରହିଥିଲା। ଏଷ୍ଟର ଏକ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅକ୍ଷସ୍ୱେରସ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜ୍ୟ କଲା। ଏହି ଅକ୍ଷସ୍ୱେରସ ଏକ ବିଶାଳ ରାଜ୍ୟ ଉପରେ ରାଜତ୍ୱ କଲେ, ଯାହାକି ଭାରତବର୍ଷଠାରୁ ଆରମ୍ଭ କରି ଇଥିଓପିଆ ପର୍ଯ୍ୟନ୍ତ ଓ ଏହା ମଧ୍ୟ ପୃଥିବୀର ସବୁଠାରୁ ଉତ୍କୃଷ୍ଟତମ ତଥା ମହାନ ରାଜ୍ୟ ଥିଲା। ଏହି ଅକ୍ଷସ୍ୱେରସ ପାରସ୍ୟର ମହାନ ରାଜା ରୂପେ ବିବେଚିତ ହୋଇଥିଲେ। 2 ଓ 3 ପଦରେ ଲେଖା ଅଛି, ଏହି ଅକ୍ଷସ୍ୱେରସ ରାଜା ସୁସନ ରାଜଧାନୀରେ ଆପଣା ରାଜସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣା ସକଳ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲା। ତହିଁରେ ପାରସ୍ୟ ଓ ମାଦିଆ ଦେଶର ବିକ୍ରମୀ ଲୋକମାନେ ପୁଣି କୁଳୀନ ଓ ପ୍ରଦେଶାଧିପତିମାନେ ତାହାର ସାକ୍ଷାତରେ ଉପସ୍ଥିତ ହେଲେ। ଏହି ଭୋଜି ସମ୍ଭବତଃ ଏକ ବିରାଟ ଭୋଜି ଥିଲା, ଯାହାକି ରାଜା ଆୟୋଜନ କରିଥିଲେ ଓ ପ୍ରାୟ 2000 ଲୋକ ତହିଁରେ ଯୋଗ ଦେଇଥିବେ, କାରଣ ରାଜା 127 ପ୍ରଦେଶ ଉପରେ ରାଜ୍ୟ କରୁଥିଲେ। ତେଣୁକରି 127 ପ୍ରଦେଶର ଅଧିପତି କୁଳୀନମାନେ ଓ ବିକ୍ରମୀମାନେ ଯେତେବେଳେ ଏକତ୍ରିତ ହୋଇଥିବେ, ନିଶ୍ଚିତ ଭାବେ ଏକ ବିରାଟ ଭୋଜିର ଆୟୋଜନ କରାଯାଇଥିବ। ଏଥିନିମନ୍ତେ ଅନେକ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇଥିବ। ଏହି ଭୋଜି ସହିତ ଅନ୍ୟ କୌଣସି ଭୋଜି ମଧ୍ୟ ସମକକ୍ଷ ହୋଇନଥିଲା। ପୃଥିବୀର ଇତିହାସରେ ଏହା ଏକ ମହାନ ଘଟଣା ରୂପେ ସ୍ଥାନ ପାଇଥିଲା। ମାତ୍ର ଘଟଣା ହେଉଛି, ଈଶ୍ୱର ତହିଁରେ କେତେଦୂର ଜଡ଼ିତ ଥିଲେ? ଈଶ୍ୱର କିପରି ଏହିପରି ଏକ ଘଟଣା ମଧ୍ୟରେ ଉପସ୍ଥିତ ରହିପାରିବେ ବା ପ୍ରବେଶ କରିପାରିବେ, ତାହା ହେଉଛି ତାହାଙ୍କର ଐଶ୍ୱରିକ ଅନୁଗ୍ରହ ବା ତାହାଙ୍କର କର୍ତ୍ତୃତ୍ୱ ମଧ୍ୟ ଦେଇ, କାରଣ ସେ ତାହାଙ୍କର ଲୋକମାନଙ୍କ ପ୍ରତି ଦୃଷ୍ଟି ରଖିଥାନ୍ତି ଓ ସେମାନଙ୍କର କାର୍ଯ୍ୟକଳାପ ପ୍ରତି ନିରୀକ୍ଷଣ କରନ୍ତି। ଚାରିପଦରେ ଲେଖା ଅଛି, ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା। ଦେଖନ୍ତୁ, ଅକ୍ଷ ସୁରେଶ ଏହି ଲୋକମାନଙ୍କୁ 180 ଦିନ ପର୍ଯ୍ୟନ୍ତ ରଖି ସେମାନଙ୍କର ଆତିଥ୍ୟ ସତ୍କାର କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ସେମାନଙ୍କୁ ପ୍ରଦର୍ଶନ କରାଇଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହି ପ୍ରକାର ଭୋଜିର ଆୟୋଜନ ଅକ୍ଷ ସୁରେଶ ରାଜାଙ୍କ ରାଜତ୍ୱର ପରାକାଷ୍ଠା, ଧନ ଓ ଭୋଗବିଳାସର ପରାକାଷ୍ଠା ପ୍ରତିପାଦିତ କରାଇବା ପାଇଁ ଆୟୋଜିତ ହୋଇଥିଲା, ଯେପରି ସେ ଲୋକମାନଙ୍କର ହୃଦୟ ତଥା ମନକୁ କିଣି ନେଇପାରନ୍ତି ଓ ସେହି ଗ୍ରୀସ୍କୁ ଅଧିକାର କରିବା ନିମନ୍ତେ ଏକ ସାମରିକ ହସ୍ତର ସହାୟତା ପାଇପାରନ୍ତି, ଯଦ୍ୱାରା ସେ ସମଗ୍ର ପୃଥିବୀ ଉପରେ ଏକ ସର୍ବଶ୍ରେଷ୍ଠ ଶାସକ ରୂପେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି। ଆଉ ସେ ତହିଁରେ ମଧ୍ୟ ସଫଳତାର ସହିତ ଆଗେଇ ଯାଇଥିଲେ। ମୁଁ ଦୃଢ଼ତାର ସହିତ କହିପାରେ ଯେ ଯଦି ଈଶ୍ୱର ତହିଁର ବିଫଳତା ବିଷୟ ନେଇ ପୂର୍ବରୁ ପ୍ରକାଶ କରିନଥାନ୍ତେ, ତାହେଲେ ସେ ନିଜର ସେହି ଯୋଜନାରେ ସଫଳକାମୀ ହୋଇଥାନ୍ତେ। ଅକ୍ଷ ସୁରେଶ ତାହାଙ୍କର ଅଧିପତିମାନଙ୍କୁ ଓ ଶାସକମାନଙ୍କୁ ଜଣାଇଦେବାକୁ ଚାହିଁଥିଲେ ଯେ ସେ ଯେଉଁ ଯୁଦ୍ଧ ନିମନ୍ତେ ଚିନ୍ତା କରୁଥିଲେ ତହିଁ ନିମନ୍ତେ ଖର୍ଚ୍ଚ ବହନ କରିବା ପାଇଁ ସେ ସକ୍ଷମ ଥିଲେ। ସେ ଏହିପରି ଏକ ଭୋଜି ଦେଇ ନିଜର ଧନ ଦୌଲତକୁ ଦେଖାଉଥିଲେ। ସେହି ଭୋଜି ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ବାହ୍ୟ ଆଡ଼ମ୍ବରରେ ପରିପୂର୍ଣ୍ଣ ଥିଲା, ତହିଁରେ କୌଣସି ଆତ୍ମିକତା କିମ୍ବା ଈଶ୍ୱରଙ୍କୁ ଗୌରବ ଦେବାର ଭାବ ପରିଲକ୍ଷିତ ହେଉନଥିଲା। ଏହା ଏପରି ଦେଖାଯାଉଥିଲା ସତେ ଯେପରି ଈଶ୍ୱର ପରିତ୍ୟକ୍ତ ହୋଇଅଛନ୍ତି ଓ ଈଶ୍ୱର ବୋଲି କେହି ନାହାନ୍ତି, ମାତ୍ର ଈଶ୍ୱର ଜଣାଇଦେବାକୁ ଚାହାନ୍ତି ଯେ ସେ ଏହି ସମସ୍ତ ପରିସ୍ଥିତି ଉପରେ ତାହାଙ୍କର କ୍ଷମତାକୁ ପ୍ରୟୋଗ କରି ତାହାକୁ ତାହାଙ୍କର ନିୟନ୍ତ୍ରଣାଧୀନ କରନ୍ତି ଓ ତାହାଙ୍କର ଅଭିମତକୁ ସଫଳ କରିବାକୁ ଯାଉଅଛନ୍ତି। ମନୁଷ୍ୟର ଇଚ୍ଛା ନୁହେଁ, ମାତ୍ର ତାହାଙ୍କର ଇଚ୍ଛା କାର୍ଯ୍ୟକାରୀ ହେବାକୁ ଯାଉଅଛି। ପାଞ୍ଚ ପଦରେ ଲେଖା ଅଛି, ତହୁଁ ଏସବୁ ଦିନ ଗତ ହୁଅନ୍ତେ ରାଜା ସୁସନ ରାଜଧାନୀରେ ଉପସ୍ଥିତ ବଡ଼ ଓ ସାନ ସମସ୍ତ ଲୋକଙ୍କ ପାଇଁ ରାଜପୁରୀସ୍ଥ ଉଦ୍ୟାନର ପ୍ରାଙ୍ଗଣରେ 7 ଦିନ ପର୍ଯ୍ୟନ୍ତ ଭୋଜ କଲା। ଅକ୍ଷ ସୁରେଶ ଶେଷ 7 ଦିନରେ ଭୋଜି ସମାପ୍ତ କଲେ। ପ୍ରକୃତରେ ସେହି ଶେଷ 7 ଦିନରେ ସେ ସେହି ରାଜପୁରୀସ୍ଥ ଉଦ୍ୟାନର ପ୍ରାଙ୍ଗଣରେ ଅନେକ ଲୋକଙ୍କୁ ଆଣି ଏକତ୍ରିତ କରାଇଲେ। 6 ପଦରେ ଲେଖା ଅଛି, ସେଠାରେ କାର୍ପାସ ନିର୍ମିତ ଶୁକ୍ଳ ହରିତ ଓ ନୀଳ ବସ୍ତ୍ରର ଚନ୍ଦ୍ରାତପ ଥିଲା, ତାହା ଶୁକ୍ଳ ଓ ଧୂମ୍ରବର୍ଣ୍ଣ ରଜୁ ଦ୍ୱାରା ରୌପ୍ୟମୟ କଡ଼ାରେ ମର୍ମର ସ୍ତମ୍ଭରେ ବନ୍ଧା ଥିଲା। ପୁଣି ରକ୍ତ ଓ ଶୁକ୍ଳ ଓ ପିତ ଓ କୃଷ୍ଣବର୍ଣ୍ଣ ମର୍ମର ପ୍ରସ୍ତର ନିର୍ମିତ ଚଟାଣ ଉପରେ ସ୍ୱର୍ଣ୍ଣ ଓ ରୌପ୍ୟମୟ ଆସନ ଥିଲା। ଏହି ସମସ୍ତ ସୁନା ରୂପା ଓ ଅଳଙ୍କାର ଏବଂ ବହୁମୂଲ୍ୟ ତଥା ସୌନ୍ଦର୍ଯ୍ୟମୟ ପର୍ଦ୍ଦାମାନ ସେହି ରାଜ୍ୟର ଧନସମ୍ପଦକୁ ପ୍ରକାଶ କରେ। ଏହା ଏକ ଚମତ୍କାର ପ୍ରଦର୍ଶନୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ସମସ୍ତ ପ୍ରାସାଦଗୁଡ଼ିକର ଭଗ୍ନାବଶେଷ ଆଜି ମଧ୍ୟ ପାରସ୍ୟ ରାଜ୍ୟର ଧନଦୌଲତର ମୁଖସାକ୍ଷୀ ରୂପେ ଛିଡ଼ା ହୋଇଅଛି। କିଛି ବର୍ଷ ତଳେ ଏହି ପାରସ୍ୟ ରାଜ୍ୟ ସେମାନଙ୍କର 25ତମ ଶତବାର୍ଷିକ ପାଳନ କରିଥିଲେ, ଆଉ ଏଥିନିମନ୍ତେ ମଧ୍ୟ ପ୍ରଚୁର ଅର୍ଥ ବ୍ୟୟ କରାଯାଇଥିଲା। ମାତ୍ର ସେହି ରାଜ୍ୟର ଦରିଦ୍ରତା ନେଇ ଏହିପରି ବ୍ୟୟବହୁଳ ଭୋଜି ଉପରେ ଅନେକ ସମାଲୋଚନାମୂଳକ ମନ୍ତବ୍ୟ ଦିଆଯାଇଥିଲା, କିନ୍ତୁ ସେ ଯାଉନା କାହିଁକି। ଅକ୍ଷ ସୁରେଶ ଯେଉଁ ଭୋଜିର ଆୟୋଜନ କରିଥିଲେ ତହିଁ ନିମନ୍ତେ ପ୍ରଚୁର ଅର୍ଥ ବ୍ୟୟ କରାଯାଇଥିଲା, ଯାହାକି କଳ୍ପନାର ବାହାରେ, ସେପରି ଆଉ କେବେ ହୋଇନାହିଁ। ଐତିହାସିକ ଦୃଷ୍ଟିକୋଣରୁ ନେଇ ବିଚାର କଲେ ଅକ୍ଷ ସୁରେଶ ଯେଉଁ ଅଭିପ୍ରାୟ ନେଇ ଏହିପରି ବ୍ୟୟବହୁଳ ଭୋଜିର ଆୟୋଜନ କରିଥିଲେ। ତାହା ହେଉଛି ଯେ ଆଗାମୀ ସମର ଅଭିଯାନ ନିମନ୍ତେ ଲୋକମାନଙ୍କଠାରୁ ସାହାଯ୍ୟ ଓ ସମର୍ଥନ ପାଇବା ପାଇଁ ସେ ଏହିପରି ଭୋଜିର ଆୟୋଜନ କରିଥିଲେ। ସେ ପ୍ରତ୍ୟେକଙ୍କୁ ଜଣାଇଦେବାକୁ ଚାହିଁଥିଲେ ଯେ ସେ ଯୁଦ୍ଧ ପାଇଁ ସମସ୍ତ ଖର୍ଚ୍ଚ ବହନ କରିପାରିବେ, ତାଙ୍କର ସେ ପ୍ରକାର ସାମର୍ଥ୍ୟତା ରହିଅଛି। ସେ ତାହାଙ୍କର ଅଧିପତିମାନଙ୍କ ଓ ଶାସକମାନଙ୍କ ମନରେ ଦୃଢ଼ ବିଶ୍ୱାସ ଜାତ କରାଇବା ନିମନ୍ତେ ଏହିପରି ଭୋଜିର ଆୟୋଜନ କରିଥିଲେ। ଏହାପରେ ସାତପଦରେ ଲେଖା ଅଛି, ଆଉ ସେମାନେ ନାନା ପ୍ରକାର ସୁବର୍ଣ୍ଣ ପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ଦେଖନ୍ତୁ, ଏହି ଭୋଜିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତେ କେବଳ ଦ୍ରାକ୍ଷାରସ ପାନରେ ବ୍ୟସ୍ତ ରହିଲେ। ଏହାର ପରିସମାପ୍ତି କେବଳ ସୁରାପାନରେ ହିଁ ଘଟିଲା। ଆପଣ କ'ଣ ଭାବୁଛନ୍ତି ଏହା ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଆୟୋଜିତ ହୋଇଥିଲା? ନୁହେଁ, ଏହା କେବଳ ମନୁଷ୍ୟର ଲାଳସାକୁ ଚରିତାର୍ଥ କରିବା ପାଇଁ ଆୟୋଜିତ ହୋଇଥିଲା, କାରଣ ମନୁଷ୍ୟର ପ୍ରକୃତି ସହଜରେ ପରିବର୍ତ୍ତିତ ହୁଏ ନାହିଁ। ଆଠପଦରେ ଲେଖା ଅଛି, ତହିଁରେ ବିଧାନାନୁସାରେ ପାନ କରାଗଲା, କେହି ବଳାତ୍କାର କରି ନ ପାରିଲା, କାରଣ ପ୍ରତ୍ୟେକ ଜଣକୁ ଆପଣା ଆପଣା ଇଚ୍ଛାନୁସାରେ କରିବାର ଅନୁମତି ଦେବା ପାଇଁ ରାଜା ଆପଣାର ଗୃହାଧ୍ୟକ୍ଷ ସମସ୍ତଙ୍କୁ ଆଜ୍ଞା ଦେଇଥିଲା। ଏହି ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ସେହି ସୁରାପାନ ଏକ ନିର୍ଦ୍ଦିଷ୍ଟ ବିଧିବିଧାନ ଅନୁଯାୟୀ ଆୟୋଜିତ ହୋଇଥିଲା। ଏଥିନିମନ୍ତେ କାହାକୁ ବାଧ୍ୟ କରାଯାଉନଥିଲା, ମାତ୍ର ପ୍ରତ୍ୟେକ ଆପଣା ଆପଣାର ଇଚ୍ଛାନୁସାରେ ପାନ କରୁଥିଲେ। କିନ୍ତୁ ବର୍ତ୍ତମାନର ଏହି ସଭ୍ୟ ତଥା ଶିକ୍ଷିତ ସମାଜରେ ତହର ବ୍ୟତିକ୍ରମ ଘଟେ। ଲୋକମାନଙ୍କୁ ସୁରାପାନ କରିବା ନିମନ୍ତେ ଅଯଥାରେ ବାଧ୍ୟ କରାଯାଏ। ଲୋକେ ନିଜେ ସୁରାପାନରେ ମତ୍ତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ତହିଁରେ ମତ୍ତ କରାନ୍ତି, କିନ୍ତୁ ସେପରି କରିବା ଉଚିତ ନୁହେଁ। ତାଛଡ଼ା ଏହାଦ୍ୱାରା ଈଶ୍ୱରଙ୍କର ଗୌରବ ହୁଏ ନାହିଁ, ମାତ୍ର ଈଶ୍ୱରଙ୍କର ଅଗୌରବ ହୁଏ। ଅକ୍ଷୟ ସ୍ୱେରସ୍ ଯେଉଁ ଉଦ୍ଦେଶ୍ୟ ନେଇ ଏହି ପ୍ରକାର ଭୋଜିର ଆୟୋଜନ କରିଥିଲେ, ତାହା ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ନୁହେଁ, ମାତ୍ର ନିଜକୁ ପ୍ରତିଷ୍ଠିତ କରାଇବା ନିମନ୍ତେ ଓ ଲୋକମାନଙ୍କୁ ସନ୍ତୁଷ୍ଟ କରି ସେମାନଙ୍କର ପ୍ରିୟପାତ୍ର ହେବା ନିମନ୍ତେ। କିନ୍ତୁ ଏହା ଠିକ୍ ନଥିଲା ବା ଏହା ଉଚିତ ନୁହେଁ। ମନୁଷ୍ୟ ଈଶ୍ୱରଙ୍କୁ ଗୌରବ ଦେବା ଉଚିତ ଓ ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେଇ ତାହାଙ୍କର ପ୍ରିୟପାତ୍ର ହେବା ଉଚିତ, କାରଣ ମନୁଷ୍ୟ ଯଦି ବା ଈଶ୍ୱରଙ୍କୁ ଉପେକ୍ଷା କରି ସମସ୍ତ କିଛି କରିବାକୁ ଚାହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛା ବିହୁନେ ସେ କିଛି କରିପାରେ ନାହିଁ। ଈଶ୍ୱର ତାହାଙ୍କର ମହତ୍ ଅଭିମତ ସଫଳ କରିଥାନ୍ତି ଓ ସେ ସବୁ ବିଷୟକୁ ତାହାଙ୍କର ଆୟତ୍ତାଧୀନରେ ରଖିଥାନ୍ତି। ତେଣୁ ଆସୁ ସବୁ ବିଷୟରେ ଈଶ୍ୱରଙ୍କୁ ଗୌରବ ଦେଇ ଓ ତାହାଙ୍କୁ ପ୍ରଥମ ସ୍ଥାନ ଦେଇ ତାହାଙ୍କର ସନ୍ତୋଷପାତ୍ର ହେବା ନିମନ୍ତେ ଚେଷ୍ଟା କରୁ ଓ ତାହାଙ୍କର ଇଚ୍ଛାକୁ ନିଜ ଜୀବନରେ ମାନି ନେବା ପାଇଁ ଚେଷ୍ଟା କରୁ। କିନ୍ତୁ ଅନେକ ସମୟରେ ଆମମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯାଇ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରୁ। ଆଜି ଅନେକ ଲୋକ ଏହି ଜଗତରେ ନିଜକୁ ବା ନିଜର ଆଭିଜାତ୍ୟକୁ ପ୍ରଦର୍ଶନ କରିବା ପାଇଁ ଯାଇ ସୁରାପାନ କରନ୍ତି, ଏପରିକି ସେମାନେ ଏହାକୁ ଆଭିଜାତ୍ୟର ଏକ ନିଦର୍ଶନ ସ୍ୱରୂପେ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରନ୍ତି। କିନ୍ତୁ ପ୍ରଭୁ ଏହାକୁ ଘୃଣା କରନ୍ତି। ଯେଉଁମାନେ ଏ ପ୍ରକାର କାର୍ଯ୍ୟ କରନ୍ତି ସେମାନେ କେବେ ହେଲେ ଈଶ୍ୱରଙ୍କର ପ୍ରିୟ ପାତ୍ର ହୋଇପାରନ୍ତି ନାହିଁ, ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରନ୍ତି ନାହିଁ। ଏପରିକି ଆମେ ପବିତ୍ର ବାଇବଲ ମଧ୍ୟରେ ହେରୋଦ ରାଜାଙ୍କ ବିଷୟରେ ଦେଖୁ, ସେ କ'ଣ କଲେ ନା ସୁରାପାନରେ ମତ୍ତ ହେଲେ, ଆଉ ନିଜର ରାଜ୍ୟର ଶାସନକର୍ତ୍ତାମାନଙ୍କୁ ମଧ୍ୟ ସୁରାପାନରେ ମତ୍ତ କରାଇଲେ। ଆଉ ଶେଷରେ ଫଳ କ'ଣ ହେଲା? ସେହି ସୁରା ତାହାଙ୍କର ଜୀବନକୁ ଅଧିକାର କଲା, ଆଉ ସେ ସୁରାରେ ମତ ହେବା ଦ୍ୱାରା ସେ କ'ଣ କହୁଅଛନ୍ତି ତାହା ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ। ଆଉ ସେ ପ୍ରକାର ଏକ ପ୍ରତିଜ୍ଞା କଲେ ତାଙ୍କର କନ୍ୟା ନିକଟରେ, ଯେ ତୁ ଯାହା ମାଗିବୁ ମୁଁ ତୋତେ ତାହା ଦେବି। ଆଉ ଶେଷରେ କ'ଣ ହେଲା? ଶୈତାନ ସେହି ସୁଯୋଗରେ କାର୍ଯ୍ୟ କଲା, ଆଉ ସେହି କନ୍ୟାର ମନରେ ସେ କହିଲା, ଆଉ ତାହାପରେ ସେ ତାର ମାର ପ୍ରରୋଚନାରେ ପଡ଼ି ସେହି ଯୌହନ ଡୁବଙ୍କର ମସ୍ତକକୁ ସେ ଚାହିଁଲା। ଆଉ ରାଜା ହେରୋଦ ସେ ଶେଷରେ ନିଜର ରାଜାଜ୍ଞାକୁ ରକ୍ଷା କରିବା ପାଇଁ ଯାଇ ଯୌହନ ଡୁବକଙ୍କର ମସ୍ତକକୁ ଛେଦନ କରିବା ପାଇଁ ଆଦେଶ ଦେଲେ। ପରେ ଭିତରେ ସେ ପସ୍ତେଇଲେ, ଦୁଃଖ କଲେ, ମାତ୍ର ସେତେବେଳକୁ ନେଡ଼ିଗୁଡ଼ କୋହଣିକି ବହିଯାଇଥିଲା। ପ୍ରିୟ ବନ୍ଧୁ, ଆମମାନେ ଏପ୍ରକାର କାର୍ଯ୍ୟ ନ କରୁ ଯଦ୍ୱାରା କି ଆମମାନଙ୍କୁ ପରେ ପସ୍ତେଇବାକୁ ପଡ଼େ, ଅନୁତାପ କରିବାକୁ ପଡ଼େ। ଆଉ ଯଦି ଆମମାନେ ଆମମାନଙ୍କର ଜୀବନରେ ସୁରାପାନକୁ ଆମମାନେ ଗୁରୁତ୍ୱ ଦେଉ, ତାହେଲେ ଆମମାନେ କେବେ ହେଲେ ନିଜର ପରିବାର ମଧ୍ୟରେ ବା ନିଜର ମଣ୍ଡଳୀ ମଧ୍ୟରେ ଆମମାନେ ପ୍ରଭୁଙ୍କର ଗୌରବ ରକ୍ଷା କରିପାରିବା ନାହିଁ, ବା ନିଜର ପରିବାରକୁ ଅଥବା ମଣ୍ଡଳୀକୁ ଆମମାନେ ଶୃଙ୍ଖଳିତ କରିପାରିବା ନାହିଁ। ତେଣୁ ଆସୁ ଆମମାନେ ସଦାସର୍ବଦା ପ୍ରଭୁଙ୍କର କ'ଣ ସନ୍ତୋଷଜନକ ଏବଂ ପ୍ରଭୁ କେଉଁପରି ଭାବରେ ଆମମାନଙ୍କର ଜୀବନ ଦ୍ୱାରା ଗୌରବାନ୍ୱିତ ହୋଇପାରିବେ ସେହି ବିଷୟକୁ ମନମଧ୍ୟରେ ରଖି ଆମମାନେ ପ୍ରଭୁଙ୍କୁ ସଦାସର୍ବଦା ଗୌରବ ଦେବା ଉଚିତ। ତାହେଲେ ପ୍ରଭୁ ଆମମାନଙ୍କୁ ତାଙ୍କର ଗୌରବ ମହିମା ପାଇଁ ଅଧିକରୁ ଅଧିକ ବ୍ୟବହାର କରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଆମର ଇମେଲ୍ ଆଡ୍ରେସ୍ ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ପାଶେ ଆମେ ଅରପିବାଜି ଅଛି ଯେତେ ବାପରାଶି, କୃଷ ହିଁ କେବଳ ନେବ ହୃଦୟରୁ ପାପ ଦାଗ ସବୁ ନାସି। କୃଷ ପାଶେ ଆମେ ଅରପିବା ଆଜି ଅଛି ଯେତେ ବାପରାଶି, କୃଷ ହିଁ କେବଳ